Krishna Prabhupada, deity installation,
devotees
in Bhula Sambalpur, address of His Holiness Subhadra Swami Maharaj, on 10th of December 2010.
Also, next day, he is qualified to be sacred in the eye.
Seventy-third appearance,
Dasa Puja, and just to show your love, reverence, towards him, you gathered here. This is the way to become free from material entanglement.
महाराज वर्तमान समस्त को अभिनंदन ज्ञापन कर श्री प्रभुपाद महाराज एटार आविर्भाव आसंता काल श्री श्रीमद भक्ति श्रद्धा अंदर स्वामी महाराज तेस्तरीतम आविर्भाव दिवस तेणु समस्त आम ये जोग दे ग्लोरीफिकेसन से गुणगान जोग देवाई
There is opportunity. Actually, you can serve as Maharaj says, Bhopu Seva, if serving when he is physically present or his vigra is there. Again, there is another Seva, it is called Bani Seva. That means his instruction you strictly follow the body, mind and words.
तेणु महाराज जो कहले बर्तमान आम गोटे सुजोग मिलला जे गोपु सेवा करिया पई किंतु आ गोटे मते सेवा अछि आ गोटे प्रकार जाकु बाणी सेवा कहले जाकि तांकर बाणी रे से मध्ये आविर्भाव उपस्थित होय छै एवं तकु आमे सिग्रन माने पालन करिवा सही शिक्षा
दिस इज द परफेक्शन ऑफ लाइफ
ये अछि आम जीवन रो सिद्धि
दिस इज द वे टू प्लीज आवर Guru, Sadguru and previous Acharya, ultimately Krishna Mahaprabhu.
Even Bhavare, Amara Guru, Evam Antimare, Ami Bhavan Krishna Paramadhyam, Tankara Seva, Karibhavai, Sakya Mahitaya.
Here is Prabhupada Vigraha, and we are here, and Prabhupada is ready to receive our service.
तेणु एठारे आज प्रभुपाद महाराज उपस्थित होती से आम सेवा को ग्रहण करने उपस्थित
How will he receive service? Prabhupada, before leaving from our physical vision, he said, this society is established based on love and trust.
किभली से आम सेवा ग्रहण करेंगे ना प्रभुपाद महाराज जितेबाड़े ये धराधाम विदान पूर्व से कही आमर प्रेम एवं विश्वास निर्भर कर
सो योर लव फॉर मी विल बी शोन हाउ यू कोऑपरेट अमंग ईच अदर
तेणु आम भगवान को जो भल पाऊचे बा गुरुदेव को प्रभुपाद महाराज को भल पाइबा एटा केमिति जना पड़िबो ना केमिति आम निज भितरे कोऑपरेशन बा समन्वय रक्षा कर पाउचे
प्रभुपाद वाज हिज गुरु told essence of Krishna consciousness is basically you serve Krishna and those who are beloved of Krishna you serve him.
Prabhupada Maharaj ka gurudev se kotha kahi thile je kibhali ame bhagavan ko seva kariba na ame gurudev ko amar jo seva arpan kariya madhyam re ame krishna ko madhyam ame sei seva dei pariba
so this is what he learned from his guru specifically he said As you get money, print as many books as possible and distribute.
तेणु से ये शिक्षा ग्रहण करते जितेबाड़े आम पाक किसी लक्ष्मी आसुची धन आसुची ये धन मध्यम आम बही पुस्तक ग्रंथ छापा करी छापी करी ताकु वितरण करिबा
our mission is, Maharaj said, mission is how to please our previous Acharya.
Amara jo mission achi ba amara jo chintadhara achi ye kibhali na amara jo purvatana acharya man achanti tankar chintadhara ku ame grahan kariba.
To our who initiated this movement, actually beginning is Chaitanya Mahaprabhu. So he said, predicted that every town, village, people one day will be chanting Hare Krishna.
So our Andolan Aarambha Hochi, this Prakrutare Shri Shriman Chaitanya Mahaprabhu Dara Aarambha Hochi, and Se Bhavishyatvani Deshanti, that Prati Nagare and Prati Gramare, Bhagavan Prai Naam Prachar Karajiva.
And Prabhupada was born and brought up in a Vaishnava family. His father was a pure Vaishnava, Guru Mahadev. And he also came in touch later on with a pure devotee, Bhaktisiddhanta Saraswati.
Prabhupada Maharaj, sehi eka sutta Vaishnava parivar re avirbhava isanti, evam se महाराज कहते यही दुईट आवश्यकता रही गोटे हूँ प्रथम हूँ वैष्णव परिवार रे आविर्भाव हवा एवं पर जड़े शुद्ध वैष्णव संगलाभ करवा यही दुईट मध्यम जड़े स्पिरिचुअल मार्ग परमार्थिक मार्ग में अग्रसर होने सक्षम हो पारे
सो Vaishnav and coming down to the pure devotee. We can see the same case early days, Maharaj Parikshit, in the Vaishnava family, the Pancha Pandav. Then again, Bhaktivinoda Thakur, not very long ago, Bhaktisiddhanta Saraswati Thakur, also like that. Like that many, we see this is example.
So, even though there are many udaharanas, jemti ham dekhiba Parikshit Maharaj, पांडवानकर वंशरे आविर्भाव होते यही भाव में अनेक शुद्ध भक्तिवृंद ठाकुर भक्ति सिद्धांत सरस्वती ठाकुर एम सब से ही वैष्णव धारा आविर्भाव
The foundation is very strong and they usually even they, when they become a middle age if she little deviate but ultimately he will again come back to Krishna consciousness.
तेणु जदि आमर मूलद्वा जहाँ कहुच्छे फाउंडेसन से जदि ठीक रही हुए तो मझे कि एपटसपट हो कि अंतिम आम यही धारा को आसवा
सो चैतन्य महाप्रभु से स्पेशली दोज आर बोर्न इन इंडिया इट इज देयर ओनली ड्यूटी ओनली रेस्पॉन्सिबिलिटी इज टू बिकम कृष्ण कॉन्शियस एंड प्रीच कृष्ण कॉन्शियसनेस एवरीवेयर
तेना महाप्रभु आउ गए भविष्यवाणी देखते जो मैंने विशेष भाव में भारत बर्ष जन्मग्रहण करतव्य है निज जीवन को सिद्ध करने संगे संगे निज जीवन को परफेक्शन करने संगे संगे कई भगवान कथा प्रचार करेंगे
अफकोर्स मेनि सी कम फ्रम आउटसाइड द वेरी कल्चर वंडरफुली becoming a nice devotee, going back to Godhead. And it indicates that in my past they must have done all these things. Again they have come to serve and doing wonderful teaching work, making many wishes.
अवश्य हम देखुचे अन्य देश बहुत वैष्णव आसारे जोग दौंती भगवान कथा प्रचार कर जानवा जे अतीत काल पूर्वतन जीवन से धारा को आसते जहाँफल कि बर्तमान से कथा भगवान कथा प्रचार में सक्षम हो पार
अल्टिमेटली and they serve the lotus feet of our acharyas to fulfill their mission. This will make everything complete.
ଅନ୍ତିମରେ ଆମେ ଦେଖିବା ଯାହା କୁହାଯାଇଛି ତାଦେହରେ ଚରଣ ସେବି ଭକ୍ତ ସେନେ ବାସ, ଯଦି ସେଇ ଶୁଦ୍ଧ ବୈଷ୍ଣବଙ୍କର ପାଦପଦ୍ମରେ ଆମେ ସେବା କରିବା ଏବଂ ଭକ୍ତ ସଙ୍ଗରେ ବାସ କରିବା ତାହେଲେ ଆମେ ଏଇ ପରମାର୍ଥ ମାର୍ଗରେ ଅଗ୍ରସର ହେବା ପାଇଁ ସକ୍ଷମ ହେଇପାରିବା।
So there are many examples of that. That is why Gopa say, I made this ISKCON, denying that nobody should be thinking independent to do, always stay with the devotees and then preach Krishna consciousness. This is our mission.
Prabhupada Maharaj kahichanti je sei 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 lakshya ku hasil kariba pai ame ei Krishna Chetana Sangha gathan kariche ebong ame ei Krishna Chetana Sangha re jog dei ଭଗବାନ କଥା ପ୍ରଚାର କରିଲେ ଆମେ ଏଇ ପରମାର୍ଥ ମାର୍ଗରେ ଅଗ୍ରସର ହେଇପାରିବା।
So you see, in his life, he couldn't have practiced this, he implemented this to teach us. His whole life is a lesson to us, ideal lesson, how to make life perfect and dedicate it in the service of previous acharyas.
Yes, Prabhupada Maharaj ତାଙ୍କ ନିଜ ଜୀବନରେ ଆଚରଣ କରି ଦେଖେଇ ଦେଇଛନ୍ତି କେମିତି ଆମେ ଏହି କୃଷ୍ଣ ଚେତନା ଆନ୍ଦୋଳନରେ ଅଗ୍ରସର ହେଇପାରିବା, ନିଜେ ଗୁରୁଦେବଙ୍କର ଆଶ୍ରୟ ଗ୍ରହଣ କରି ଭଗବାନ କଥା ପ୍ରଚାର କରିବା, ଯଦି ତାହେଲେ ଆମେ ଏ ପରମାତ୍ମାରେ ଅଗ୍ରସର
ହେଇଥିଲା।
ତେଣୁ ଦେଖିବା ପ୍ରଭୁପାଦ ମହାରାଜଙ୍କ ଜୀବନରେ ଯେ ପ୍ରଥମେ ତାଙ୍କର ଯୁବକ ବୟସରେ ଯଦିଓ ଅନେକ ସାଧୁ ତାଙ୍କ ପାଖକୁ ଆସିଛନ୍ତି କିନ୍ତୁ ଅନ୍ତିମରେ ତାଙ୍କର ଜଣେ ବନ୍ଧୁ ତାଙ୍କୁ ଇନସିଷ୍ଟ କରିଥିଲେ ବା ବାଧ୍ୟ କରିଥିଲେ ଯେ ଜଣେ ଶୁଦ୍ଧ ବୈଷ୍ଣବ ନିକଟକୁ ଯିବା ପାଇଁ, ଯାହାଫଳରେ କି ସେ ତାଙ୍କର ଗୁରୁଦେବ ଶ୍ରୀ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ସମ୍ଭଳା କରିଛନ୍ତି ଏବଂ ତାପରେ ଏ କୃଷ୍ଣ ଚେତନା ଆନ୍ଦୋଳନ ପ୍ରଚାର କରିଛନ୍ତି।
And try his best.
Chetankara Gurudevankara kathaku bahut gambhira bhavare grahan karithile ebong tadara ki se bhagavan katha prachar karile safal hoipathile.
Bahut hi kamle sahasthar has got many renounced disciples and they are also asked to preach and even to the western country.
ଏବଂ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଯଦିଓ ଅନେକ ଶିଷ୍ୟ ଥିଲେ, ବିଶେଷ ଭାବରେ ସନ୍ନ୍ୟାସୀ ଶିଷ୍ୟମାନେ ଥିଲେ ଏବଂ ସେମାନେ ମଧ୍ୟ କୁହାଯାଇଥିଲା ଯେ ସେମାନେ ଭଗବାନ କଥା ସିଦ୍ଧାନ୍ତ ପାଶ୍ଚାତ୍ୟ ଜଗତ ପ୍ରଚାର କରିବା ପାଇଁ
ଗୃହସ୍ଥ କମ୍ପ୍ଲିଟଲି ଡେଡିକେଟ୍ ହିଜ୍ ଲାଇଫ and do as much service as the sannyasis are doing. He expressed this to his guru.
Jodhya Prabhupada Maharaj grosta thile, kintu tathapi se bahut famous thile, ba bahut prasiddha thile, je jahaki se bhagavan bibhinna article sabu lekhuthile, bibhinna grantha sabu rachana karuthile, ebong bibhinna dhana sabu sangraha kari ei bhagavan katha prachare se sahajya karuthile। ଏଭଳି ଭାବରେ ସେ ସନ୍ନ୍ୟାସୀ ମାନଙ୍କ ଭଳି ମଧ୍ୟ ସେ ପ୍ରଚାର କାର୍ଯ୍ୟରେ ନିଯୁକ୍ତ ଥିଲେ।
ସୋ ଭକ୍ତିସିଦ୍ଧାନ୍ତ ଠାକୁର ସିଂ ହିଜ୍ ଆର୍ଟିକଲ ହି ସେଡ୍ ହ୍ୱାଟ୍ ଏଭର୍ ଆୱର୍ ରାଇଟ୍ସ ଦାଟ୍ ୱାନ୍ସ ୟୁ ପବ୍ଲିଶ ଇନ୍ ଆୱର୍ ମାଗାଜିନ୍।
ତେଣୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଯେତେବେଳେ ଦେଖିଲେ ଯେ ଭକ୍ତିସିଦ୍ଧାନ୍ତ ପ୍ରଭୁପାଦ ଯାହା ସବୁ ରଚନା କରୁଛନ୍ତି ତାକୁ ଦେଖିଲା ପରେ ସେ କହିଲେ ଠିକ୍ ଅଛି, ସେ ଯାହା ଲେଖିବେ ସାଙ୍ଗେ ସାଙ୍ଗେ ସେସବୁ ଆମର ପୁସ୍ତକରେ ପ୍ରକାଶ କରାଯିବ।
ଆଣ୍ଡ ଅଲସୋ ହି ବି ଏନକରେଜିଂ ଟୁ 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 ରାଇଟ୍ ମାଗାଜିନ୍ ଆକ୍ଟିଭ୍ ଅନ୍ ଏ ଲିଟରେଚର ଟ୍ରାନ୍ସଲେସନ୍ ଆଣ୍ଡ ଡୋଣ୍ଟ ଦାଟ୍ ଡୋଣ୍ଟ ୱରି ୟୁ ଆର୍ ଗୃହସ୍ଥ ନାଓ you have to ultimately preach in English to the English speaking, you know, abroad people.
Then Prabhupada Maharaj ye sabu rachana karuthile taku dekhi tankar gurudev Srila Bhakti Siddhanta Saraswati Thakur Maharaj kahithile je tame ebhali bhavre rachana kara ebong antimare tame paschat jagat re bhagavan katha prachar karibo।
But he is always looking for chance because he is a grihastha. He said, how can I link my family, my children, all these things? And in time came. and his guru instructed him after his disappearance. He had a dream more than once, and he asked, take shanas.
ଆମେ ଦେଖିବା ପ୍ରଭୁପାଦ ମହାରାଜ ଯେତେ ଚିନ୍ତା କରୁଥିଲେ ଯେ କିଭଳି ସେ ପ୍ରଚାର କରିପାରିବେ, କାରଣ ତାଙ୍କର ଗୃହସ୍ଥ ଜୀବନରେ ଥିଲେ, ତାଙ୍କର ସ୍ତ୍ରୀ ପିଲାମାନେ ସବୁ ଥିଲେ, କେମିତି ତାଙ୍କୁ ତ୍ୟାଗ କରିକି ସେ ପ୍ରଚାର କରିବେ। କିନ୍ତୁ ତାଙ୍କର ଗୁରୁଦେବ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦ ମହାରାଜ ତାଙ୍କୁ ସବୁବେଳେ ବାଧ୍ୟ କରୁଥିଲେ ଯେ ନାଇଁ ତମେ ସନ୍ୟାସ ଗ୍ରହଣ କର। ଏମିତିକି ସେ ଯେତେବେଳେ ଏ ଧରାଧାମ ତ୍ୟାଗ କଲେ, ତାପରେ ଅନେକ ଥର ସେ ଦୁଇ ତିନି ଥର ତାଙ୍କ ପ୍ରଭୁପାଦ ମହାରାଜଙ୍କର ସ୍ୱପ୍ନରେ ଆସି ତାଙ୍କୁ ବାଧ୍ୟ କରିଛନ୍ତି ଯେ ତମେ ସନ୍ୟାସ ଗ୍ରହଣ କର।
Reflects and remembers when he was his Guru Maharaj, before leaving his body, he wrote him a letter maybe 2 weeks before from Bombay, and the letter again instructed him, Bhaktivinoda Das Thakur, his Guru Maharaj, that you preach to the English speaking people abroad.
So, Bhaktisiddhanta Saraswati Thakur ଯେଉଁ ଇହଧାମ ତ୍ୟାଗ କରିବା ପୂର୍ବରୁ ଦୁଇ ସପ୍ତାହ ପାଖାପାଖି ପୂର୍ବରୁ ପ୍ରଭୁପାଦ ମହାରାଜ ତାଙ୍କୁ ଗୋଟେ ଚିଠି ଲେଖିଥିଲେ, ଏବଂ ସେ ଚିଠିର ଉତ୍ତରରେ ମଧ୍ୟ ସେ ସେୟା ଲେଖିଥିଲେ ଯେ ତୁମେ ପାଶ୍ଚାତ୍ୟ ଜଗତରେ ଭଗବାନଙ୍କ କଥା ପ୍ରଚାର କର।
So Prabhupada remembers when he first saw this sadhu, he told him the same thing, you are educated boy of India, your only duty is preach to the English speaking people abroad, this is the only your duty। His nephew gave him some clothing, something apart, you know, put out his money to go to Vrindavan. And Prabhupada was, in his business, he was cheated by other partner, that's Prabhupada said privately. And so Prabhupada thought that Krishna said, Jasaham only Vrindavan. If I actually favor somebody, really, I take away all his belongings.
So, Prabhupada Maharaj's life, we have seen that his life, he has made a lot of business, he has made a lot of money. And that is why, when he was young, when he was very young, he was cheating on the same way. He was cheating on the same way. So, in the same way, he was thinking, ଭଗବାନଙ୍କ ଯୋଉ କଥା ଯଶ୍ୟାମ ଅନୁଗ୍ରହାମି ହରି ସେ ତନୁଛ ନେଇ, ଅର୍ଥାତ୍ ଯାହାଙ୍କୁ ସେ ଭଗବାନ କୃପା କରନ୍ତି ତାଙ୍କର ଧନ ସବୁ ସେ ନେଇଯାଆନ୍ତି। ପ୍ରଭୁପାଦ ମହାରାଜ ଏକଥା ତାଙ୍କର ବୃନ୍ଦାବନ ଭଜନରେ ରଚନା କରିଛନ୍ତି ଯେ ଯେତେବେଳେ ଜଣଙ୍କ ପାଖରେ ଯଦି କିଛି ଧନ ଅଛି ସେ ଯୋଉ ଚାଲିଯାଏ, ତାହେଲେ ତାଙ୍କର ଯୋଉମାନେ ନିଜ ବ୍ୟକ୍ତି ସବୁ ନିଜ ଲୋକମାନେ ଅଛନ୍ତି ସେମାନେ ତାକୁ ତ୍ୟାଗ କରିଦିଅନ୍ତି, ଯାହାଫଳରେ କି ସେଇ ସମୟରେ ଆମ ଚିନ୍ତା ଆସିବ ଯେ ଆମର ଜଣେ ଏକମାତ୍ର ବନ୍ଧୁ ଅଛନ୍ତି ଯେ ଭଗବାନ, ଯେ କି ଚୈତନ୍ୟ ମହାପ୍ରଭୁ।
Radha Damodar in the Radha Damodar temple. Before that there is another temple he stayed, then came to Radha Damodar temple, asked the lotus feet of Radha Damodar, and in association with Rupa Goswami there is Samadhi and the Bhajan Kutir, courtyard. He has got two rooms where he day and night write, do his bhajan.
Prabhupada Maharaj Vrindavan asi, ଗୋଟେ ମନ୍ଦିର ପ୍ରଥମେ ଥିଲେ, ତାପରେ ରାଧା ଦାମୋଦର ମନ୍ଦିରକୁ ଗଲେ, ଯେଉଁଠାରେ ରୂପ ଗୋସ୍ୱାମୀଙ୍କର ସମାଧି ମଧ୍ୟ ଅଛି, ଏବଂ ସେଇଠାରେ ସେ ତାଙ୍କର ଗ୍ରନ୍ଥ ସବୁ ରଚନା କରିବାକୁ ଆରମ୍ଭ କରିଥିଲେ।
He will be working very hard, he has no money, he has no enough warm clothes in severe winter, but he was struggling.
ତେଣୁ ତାଙ୍କର ପ୍ରଭୁପାଦ ମହାରାଜଙ୍କର ବହୁତ ଅସୁବିଧା ଥିଲା, ତାଙ୍କର ଏତେ ଧନ ନଥିଲା, କିନ୍ତୁ ତା ଭିତରେ ବିଶେଷ ଭାବରେ ଯୋଉ ଶୀତ ଦିନରେ ତାଙ୍କର ଶୀତ ବସ୍ତ୍ର ମଧ୍ୟ ନଥିଲା, ତା ସତ୍ତ୍ୱେ ସେ ବହୁତ ପରିଶ୍ରମ କରି ବହୁତ ଚେଷ୍ଟା କରି ଏଇ ଭଗବାନ କଥା ପ୍ରଚାରରେ ବ୍ରତ ଥିଲେ।
Prabhupada will be writing Srimad Bhagavatam and others back to Godhead, his own hand, his own, will go for good for printing from Vrindavan to Delhi. There is one temple called Chipawada Lane, the Radha Krishna temple, he will stay there, he'll go to the printer's manager, ask them to print, though he has got money. He'll be asked for a bill. The manager, he Prabhupada will be preaching to pacify him. Don't worry, money will come.
Prabhupada Maharaj. बहुत कष्ट स्वीकार करी से सब ग्रंथ रचना कर भागवतम अन्य बैक टू गणेश भगवत दर्शन एवं ताकू प्रकाश करिया से दिल्ली आसिया पड़ता दिल्ली रे राधाकृष्ण मंदिर अच्छे चिपीवाड़े सेठे से रही सेठे विभिन्न प्रकाश जाई से भगवान से ग्रंथ एवं भगवत दर्शन पत्रिका इत्यादि प्रकाश करने से पड़ता यही भाव में बहुत असुविधा थी से तांकर गुरुदेव ठारु कृपा प्राप्त होतले बा संतना प्राप्त होतले जे तमे अग्रसर हे परिबो
आई कैन टेल इन क्रोनोलॉजिकल ऑर्डर मे बी बट प्रभुपाद आल्सो ट्राइड इन झांसी यू नो ले एस्टैब्लिशिंग लीग ऑफ डिवोटीज दैट प्लेस इज स्टिल देयर एंड ही विल बी डूइंग संकीर्तन नामट्टो डिफरेंट प्लेसेस थ्रू
महाराज कहते जे जदि ओटा ठीक भाव क्रोनोलोजिकल प्रमाण कहुनि कि तथापि प्रभुपाद महाराज झांसी गोटे लिंग अफ डिपोटी सृष्टि करते या करते जो कि भगवान कथा प्रचार करने चेष्टा करते जगार से स्थान अच्छी झांसी लिंग अफ डिपोटी
distinguished person like maybe governor this that for discussion of preaching bhagavad dharma
tanu sethare madhya se bibhinna jo mukhya vyakti man sab achhi jemti governor va rajyapal ananya mukhya vyakti man se nimantran kortile ei bhagavan katha prachar kariya pai tanu sab dakithile
thus at the same time he himself was so doing humbly printing magazine himself back to our magazine he will be distributing in heart of Delhi Connaught Place just like a newspaper boy selling newspaper
tanu sethare Prabhupada Maharaj ei jo granth sab rachana kortile ba bhagavad darshan patrika rachana kortile से रचना को मध्य से पत्रिका को लेकर दिल्ली में विभिन्न स्थान में जा बुले बुले से निजे कि प्रचार कर चेष्टा कर विभिन्न दुकान एमती चा दुकान भगवान जो भगवत दर्शन भगवत दर्शन पत्रिका प्रचार करने समस्त को अनुरोध कर मुख्य व्यक्ति मैंने की गांधीजी को लिखुले चिठी लिखुले कृष्ण चेतना आंदोलन में साय कर भगवान कथा प्रचार में साय कर
You got independence, brought in India. Now it is your duty to give up and preach the holy name of the Lord and Bhagavad Gita's teaching.
The Mahatma Gandhi said, "Chitti likhte le." ये वर्तमान तो हमारा देश स्वाधीन हो गला वर्तमान का अपन को कर्तव्य हो छि ए भगवान कथा प्रचार रे भगवत गीता प्रचार करिया पई सहाय करंतु तो से सब राजनीति रो धंधा सब त्याग करी ए भगवान कथा प्रचार रे हम संग रे जोग दियंतु
ये में आल्सो लेटर ऑन प्राइम मिनिस्टर लाल बहादुर शास्त्री एंड गेंगिस श्रीमद् भागवतम हो छि व्हिच वाज प्रिंटेड लेटर ऑन इन इंडिया showed him this could a change, this could bring a change, a revolution in the religious history of the world.
ସେ ମଧ୍ୟ ଆମର ସେ ସମୟର ଯେଉଁ ପ୍ରଧାନମନ୍ତ୍ରୀ ଥିଲେ ଭାରତ ବର୍ଷର ଲାଲ ବାହାଦୁର ଶାସ୍ତ୍ରୀ, ତାଙ୍କୁ ମଧ୍ୟ ଦେଖା କରିଥିଲେ ଏବଂ ତାଙ୍କୁ ତାଙ୍କର ଯେଉଁ ଶ୍ରୀମଦ ଭାଗବତ ଦେଖିଥିଲେ ଏବଂ ସେ ତାଙ୍କୁ କହିଥିଲେ ଯେ ଆପଣ ଏଇ ଭଗବତ ଭାଗବତ ଦର୍ଶନ ଭାଗବତ ଗ୍ରନ୍ଥ ପ୍ରଚାରରେ ଆମକୁ ସାହାଯ୍ୟ କଲେ ଏ ଭାରତ ବର୍ଷରେ ଏବଂ ସାରା ପୃଥିବୀରେ ଗୋଟେ ଆନ୍ଦୋଳନ ସୃଷ୍ଟି କରିବେ। ସମଗ୍ର ମାନବ ସମାଜକୁ ଉଦ୍ଧାର କରିପାରିବ।
So, he was there and he was getting inspiration from his work from the D.T. Radha Damodar there and also our previous Acharya Rupa Goswami.
ତେଣୁ ସେ ରାଧା ଦାମୋଦର ଏବଂ ରୂପ ଗୋସ୍ୱାମୀ ଏମାନଙ୍କଠାରୁ ସେ ଇନ୍ସପିରେସନ ବା ପ୍ରେରଣା ପ୍ରାପ୍ତ ହେଉଥିଲେ।
And as he got the books printed, though he had not got money, simply preaching on Krishna sent arranged, sending away, he had no money to fulfill the desire of his guru to go to the Western world, not to get money. But he preached, and there are India still the pious persons, ladies, who help over to arrange for his passage to America.
ତେଣୁ ପ୍ରଭୁପାଦ ମହାରାଜ ଏଇଭଳି ଭାବରେ ଗ୍ରନ୍ଥ ପ୍ରଚାରରେ ଏବଂ ବିଶେଷ ଭାବରେ ଭଗବାନଙ୍କ କଥା ପ୍ରଚାର କରିବା ପାଇଁ ପାଶ୍ଚାତ୍ୟକୁ ଯିବା ପାଇଁ ତାଙ୍କର କୌଣସି ସମ୍ବଳ ନଥିଲା। କିନ୍ତୁ ଭାରତବର୍ଷରେ ଅନେକ ପୁଣ୍ୟବାନ ବ୍ୟକ୍ତି ଅଛନ୍ତି ବା ମହିଳାମାନେ ଅଛନ୍ତି ଯିଏକି ଏଇ ଭଗବାନ କଥା ପ୍ରଚାରରେ ସାହାଯ୍ୟ କରନ୍ତି।
Go to some place of pilgrimage, Kashi, Vrindavan, Mathura, Ayodhya, and rest of the life be absorbed in Krishna consciousness and leave body and go back to God.
ଯେତେବେଳେ ତାଙ୍କର ପରିଣତ ବୟସରେ ସେ ସମୟରେ ପହଞ୍ଚିଥିଲେ 69-70 ବର୍ଷ ବୟସ ତାଙ୍କୁ ହେଇଥିଲା ଏବଂ ସେହି ସମୟରେ ସାଧାରଣତଃ ଲୋକମାନେ ବିଭିନ୍ନ ତୀର୍ଥ ଭ୍ରମଣରେ ଯାଆନ୍ତି, ଯେମିତି କାଶୀ, ମଥୁରା, ବୃନ୍ଦାବନ, ଅଯୋଧ୍ୟା ଏସବୁ ସ୍ଥାନକୁ ଯାଇ ତୀର୍ଥ ଭ୍ରମଣ କରନ୍ତି ଏବଂ ଅନ୍ତିମରେ ସେ ଏଇ ଧରାଧାମ ତ୍ୟାଗ କରିବା ପାଇଁ ପ୍ରିପେୟାର କରନ୍ତି ବା ନିଜକୁ ଚେଷ୍ଟା କରନ୍ତି। ଏମିତିକି ଆମେ କର୍ମାଟିକ ମାର୍ଗରେ ଦେଖିବା ମଧ୍ୟ ବିଭିନ୍ନ ସନ୍ନ୍ୟାସୀମାନେ ଅଛନ୍ତି, ସେମାନେ ନିଜକୁ କେମିତି ସେ ବଞ୍ଚେଇ ପାରିବେ ବା ନିଜକୁ କେମିତି ରକ୍ଷା କରିପାରିବେ ସେଥିପାଇଁ ଚେଷ୍ଟା କରନ୍ତି। କିନ୍ତୁ ବୈଷ୍ଣବର ଚିନ୍ତାଧାରା ଅଲଗା।
କିନ୍ତୁ
ବୈଷ୍ଣବର ଚିନ୍ତାଧାରା ହେଉଛି ଯେ ସାଧାରଣ ଜୀବମାନେ ଯେଉଁମାନେ ଭବିଷ୍ୟତରେ ହୁଏତ ପଶୁପକ୍ଷୀ ଜନ୍ମ ପ୍ରାପ୍ତ ହେଇପାରନ୍ତି, ତେଣୁ ସେ ନିଜେ ହୁଏତ ନରକ ରହିବା ପାଇଁ ଚେଷ୍ଟା ରହିପାରନ୍ତି, କିନ୍ତୁ ଅନ୍ୟମାନଙ୍କୁ କେମିତି ଉଦ୍ଧାର କରାଯିବ ସେଥିପାଇଁ ସେମାନେ ଚେଷ୍ଟା କରନ୍ତି। ଯେମିତି ଆମେ ଦେଖିବା ବାସୁଦେବ ଦତ୍ତ ମଧ୍ୟ ସେୟା କହିଥିଲେ ଯେ ସମସ୍ତ ଭଗବାନଙ୍କୁ ମାନେ ଚୈତନ୍ୟ ମହାପ୍ରଭୁ ପ୍ରାର୍ଥନା କରିଥିଲେ ଯେ ଆପଣ ସମସ୍ତ ଜୀବମାନଙ୍କୁ ଉଦ୍ଧାର କରନ୍ତୁ ଏବଂ ସେ ଜୀବମାନଙ୍କର ଯେଉଁ ପାପକର୍ମର ପ୍ରତିକ୍ରିୟା ରହିଛି ସେ ପାପକର୍ମ ଫଳ ମୁଁ ଗ୍ରହଣ କରିବି ତା ବଦଳରେ।
All these people are suffering. They don't know they're suffering. The hog dog doesn't know he's suffering. He's saying, I'm happy. So people are also thinking like that. Prabhupada also was like that mental force. We should be, you have to be a Vaishnava. You have to be like that. You have to sacrifice your life, everything dedicate for the humanity. For humanity, for all living entities.
ପ୍ରହ୍ଲାଦ ମହାରାଜଙ୍କ ଜୀବନ ମଧ୍ୟ ସେ ଭଗବାନ ନୃସିଂହଦେବଙ୍କୁ ପ୍ରାର୍ଥନା କରିଛନ୍ତି ଯେ ମୋର ଏଇ ବହୁତ ବ୍ୟବସାୟକୁ ଉଦ୍ଧାର ହେବା ପାଇଁ ମୋର ଏତେ ଆଗ୍ରହ ନାହିଁ, କିନ୍ତୁ ମୁଁ ଚାହୁଁଛି ସମସ୍ତ ଜୀବମାନଙ୍କୁ ଯେଉଁମାନେ ହୁଏତ ପଶୁପକ୍ଷୀ ଜନ୍ମ ପ୍ରାପ୍ତ ହେବେ ଭବିଷ୍ୟତରେ, ସେମାନଙ୍କୁ ମୁଁ କେମିତି ଉଦ୍ଧାର କରିବି ସେଇଟା ମୁଁ ଚାହୁଁଛି। ଏଭଳି ଭାବରେ ସେ ପ୍ରାର୍ଥନା କରିଥିଲେ ନୃସିଂହଦେବଙ୍କୁ। ଏବଂ ପ୍ରଭୁପାଦ ମହାରାଜ ମଧ୍ୟ ତାଙ୍କ ଜୀବନରେ ସେଇଭଳି ଭାବରେ ଆଚରଣ କରିଛନ୍ତି, କିଭଳି ସମଗ୍ର ମାନବ ସମାଜକୁ ଉଦ୍ଧାର କରାଯିବ।
One day he will make a house where the whole world can live together.
ତେଣୁ ଜଣେ ଜ୍ୟୋତିର୍ବିଦ ସେ ଏକ ଭବିଷ୍ୟତବାଣୀ ଦେଇଥିଲେ ପ୍ରଭୁପାଦ ମହାରାଜଙ୍କର ଯୋଉ ଚିତ୍ର ଦେଖି, ସେ କହିଥିଲେ ଇଏ ଜଣେ ଏଭଳି ଭାବରେ ଜଣେ ବ୍ୟକ୍ତି ଯେ ଭବିଷ୍ୟତରେ ଏଭଳି ଏକ ଗୃହ ନିର୍ମାଣ କରିବେ ଯୋଉ ଗୃହରେ କି ସମଗ୍ର ପୃଥିବୀର ମାନବ ସମାଜ ରହିପାରିବେ। ଭାରତ ବର୍ଷରେ କହୁଥିଲେ ଯେ ତମର ଚାରୋଟି ପୁତ୍ର ଅଛନ୍ତି, ତେଣୁ ଗୋଟେ ପୁତ୍ରକୁ ମତେ ପ୍ରଦାନ କରନ୍ତୁ, ଆମେ ଏଇ ଭଗବାନ କଥା ପ୍ରଚାର କରିବୁ। କିନ୍ତୁ ସେଥିରେ ପ୍ରଭୁପାଦ ମହାରାଜ କେହି ସାହାଯ୍ୟ କରିନଥିଲେ।
establish himself, he has to get married, look after his children, wife, what will be the use of becoming all these things?
ତେଣୁ ସେମାନେ କହୁଥିଲେ ଏଥିରେ କଣ ମୂଲ୍ୟ ଅଛି, ସେ ତ ଅନ୍ତିମରେ ସେ ଗୃହସ୍ଥ ଜୀବନଯାପନ କରିବେ, ତାଙ୍କର ପିଲା ଛୁଆ କରିବେ, ସୃଷ୍ଟି କରିବେ, ଏବଂ ଏଇ ସାଧୁ ବା ବ୍ରାହ୍ମଣ ହେଇକି ଲାଭ କଣ?
The trend in India, the young generation, they always copy some countries, say superpower Russia, America, all this. So if they copy that, if I make them, these Westerners, doctor and bring them here, they may change their mind.
So, Prabhupada Maharaj dekhuthile je bishesh bhabe bharatbarsha lokomane paschal jagatku anusaran karuchanti। ତେଣୁ ସେ ଚିନ୍ତା କଲେ ଯେ ପାଶ୍ଚାତ୍ୟ ଜଗତରେ ଯଦି ମୁଁ ଏଇ ଭଗବାନ କଥା ପ୍ରଚାର କରି ଭକ୍ତ ସୃଷ୍ଟି କରିପାରିବି, ତାହେଲେ ଅନ୍ତିମରେ ଭାରତବାସୀମାନେ ସେମାନଙ୍କୁ ସବୁ ଅନୁସରଣ କରିବେ।
And within 10 years he was successful in fulfilling the desire of Chaitanya Mahaprabhu and his prediction.
Tanu Prabhupada Maharaj prakritare bhavishya bhasyat jagat jai matra 10-12 barsha bhitare se gote apurva ଆନ୍ଦୋଳନ ସୃଷ୍ଟି କରିପାରିଥିଲେ, ଯାହାଫଳରେ କି ସାରା ପୃଥିବୀର ଦେଶବାସୀମାନେ ଏଇ ଭଗବାନଙ୍କ କଥା କୃଷ୍ଣ ଚେତନାକୁ ଗ୍ରହଣ କରିପାରିଥିଲେ। ଯଦିଓ ପ୍ରଭୁପାଦ ମହାରାଜଙ୍କର ବିଶେଷ କିଛି ସୁଯୋଗ ନଥିଲା, ବିଶେଷ ଧନ ନଥିଲା ବା ବିଶେଷ ଜନବଳ ମଧ୍ୟ ନଥିଲା, ଏଇଭଳି ଭାବରେ ତାଙ୍କର ଭିସା ବା ତାଙ୍କର ଯେଉଁ ପାସପୋର୍ଟ ଏସବୁ ମଧ୍ୟ କିଛି ନଥିଲା, କିନ୍ତୁ ତଥାପି ସେ ପାଶ୍ଚାତ୍ୟକୁ ଯାଇ ଏଭଳି ଗୋଟେ ଅଦ୍ଭୁତ ଆନ୍ଦୋଳନ ସୃଷ୍ଟି କରିପାରିଥିଲେ। ପ୍ରଭୁପାଦ ମହାରାଜ ତାକୁ ବର୍ଣ୍ଣନା କରିଛନ୍ତି କିଭଳି ସେ ଚୈତନ୍ୟ ମହାପ୍ରଭୁ ଏବଂ ତାଙ୍କର ଗୁରୁଦେବଙ୍କର କଥାକୁ ସଫଳ କରିପାରିଥିଲେ। ତାଙ୍କର ଗୁରୁଦେବ ଶ୍ରୀ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ତିରୋହା ତିଥିରେ ସେ ଏ କଥାକୁ ବର୍ଣ୍ଣନା କରୁଥିଲେ।
He said, you all American, wonderful boys and girls in the West, you are sent by my Guru Maharaj to help me to push on this movement and fulfill the desire of Chaitanya Mahaprabhu.
Then he said, ଆପଣ ମାନେ ଯୋଉ ଆମେରିକୀୟ ପୁରୁଷ ଲୋକ ଏବଂ ସ୍ତ୍ରୀ ଲୋକମାନେ ସବୁ ଆସିଛ, ସେମାନେ ସବୁ ଆମର ଗୁରୁଦେବ ଆମକୁ ସବୁ ଏଠାରେ ପଠାଇଛନ୍ତି ଏଇ କୃଷ୍ଣ ଚେତନ ଆନ୍ଦୋଳନରେ ଆମକୁ ସାହାଯ୍ୟ କରିବା ପାଇଁ ସେ ଗୁରୁଦେବ ଆମର ତମକୁ ସବୁ ପଠାଇଛନ୍ତି।
So you didn't see me, neither I saw you.
ତମେ ମୋତେ ଦେଖିନ କି ମୁଁ ମୋତେ ତମକୁ ଜାଣିନଥିଲି।
You didn't know me, neither I knew you.
ତମେ ମଧ୍ୟ ମୋତେ ଜାଣିନଥିଲ କି ମୁଁ ମଧ୍ୟ ତମକୁ ଜାଣିନଥିଲି।
This is all arrangement by the Lord.
ଏ ସବୁ କିଛି ଗୁରୁଗୁରୁଙ୍କ କୃପାରୁ ଏସବୁ ବ୍ୟବସ୍ଥା କରାଯାଇଛି।
I did not think that it would be possible to fulfill this mission of Chaitanya Mahaprabhu or my Guru Maharaj.
କିନ୍ତୁ ମୁଁ ଆମର ଗୁରୁଦେବଙ୍କର କଥାକୁ ବହୁତ ଗମ୍ଭୀର ଭାବରେ ଗ୍ରହଣ କରିଥିଲି ଏବଂ ତାହାକୁ ମୋର ପାରୁ ପର୍ଯ୍ୟନ୍ତ ମୁଁ ଚେଷ୍ଟା କରୁଥିଲି କିଭଳି ସେ କଥାକୁ ଆମେ ଆଚରଣ କରିପାରିବା।
Now here is, after 10 years, all together you work, and this is the result.
ଏବଂ କେବଳ 10 ବର୍ଷ ଭିତରେ ବର୍ତ୍ତମାନ ଏହି ସବୁ ପରିସ୍ଥିତି ସୃଷ୍ଟି ହୋଇପାରିଛି। ତମେମାନେ ସବୁ ଆସି ଏଠାରେ ଆମକୁ ଏହି ଆନ୍ଦୋଳନରେ ସାହାଯ୍ୟ କରୁଛ। ଏ କଥା କହୁଥିଲା ବେଳେ ପ୍ରଭୁପାଦ ମହାରାଜ ବହୁତ ଭାବ ସ୍ତରକୁ ଆସିଯାଇଥିଲେ, ସେ ତାଙ୍କର କଥା ମଧ୍ୟ ଠିକ ଭାବରେ ଉଚ୍ଚାରଣ କରିପାରୁନଥିଲେ।
ଦିସ୍ ବଏଜ୍ ଆଣ୍ଡ୍ ଗର୍ଲସ୍ ୟଙ୍ଗ୍ ବଏଜ୍ ସ୍ପେଶାଲି ଆମେରିକା ଆକ୍ଚୁଆଲି ଲଭ୍ ପ୍ରଭୁପାଦ ଭେରି ମଚ୍ ଆଣ୍ଡ୍ ପ୍ରଭୁପାଦ ଅଲ୍ସୋ ଲଭ୍ ଦେମ୍ ଲାଇକ୍ ଏନିଥିଙ୍ଗ୍ ଆଣ୍ଡ୍ ସୋ ହି ସେଡ୍ ଦିସ୍ ଇଜ୍ ଅଲ୍ ଆରେଞ୍ଜ୍ ବାଇ କୃଷ୍ଣ।
ତେଣୁ ଏଇ ଯୋଉ ଆମେରିକାର ଯୋଉ ଭକ୍ତମାନେ ବା ମାତାଜୀ ମାନେ ସବୁ ଆସି ସାହାଯ୍ୟ କରିଥିଲେ ପ୍ରଭୁପାଦ ମହାରାଜ ଚିନ୍ତା କରୁଛନ୍ତି ଚିନ୍ତା କରୁଥିଲେ ପ୍ରକୃତରେ ଏ ଭଗବାନ ଗୁରୁଗୁରୁଙ୍କ କୃପାରୁ ଏସବୁ ସମ୍ଭବ ହେଇପାରିଛି।
ସୋ ହି ସେଡ୍ ଆଜ୍ ଆଇ ଟୁକ୍ ନାଓ ଦିସ୍ ହରିକୃଷ୍ଣ ମୁଭମେଣ୍ଟ ହାଜ୍ ଗଟ୍ ଏ ଫୁଟିଂ। Everybody now knows the Hare Krishna is a household word throughout the world, and to some extent Mahaprabhu's prediction is fulfilled.
So bartaman ei Hare Krishna andolan kale sara samagra prithibira lokmane bujhi parchanti, tenu ek pakkhare Chaitanya Mahaprabhu kar jo bhavishyat bani ta safal hoi parche।
Prabhupada did not take any credit for this. He said nothing, I didn't do anything, it's all by the mercy of my Guru Maharaj.
So, Satyamayi Prabhupada Nijuku Bhamadini Jai Mohadarahi Esau Heichi, Kintu Prakrutare Mahaprabhu Kara Kruparu Esau Sambhavi Bechaichi Mali Se Kohandi.
You say, the Acharyas, Chaitanya Mahaprabhu, they are all seeing us, and they arrange everything, they send you all, and we have to some extent fulfilled the desire of
Chaitanya। ତେଣୁ ପ୍ରଭୁପାଦ ମହାରାଜ କୁହନ୍ତି ଯେ ଚୈତନ୍ୟ ମହାପ୍ରଭୁ ଏବଂ ଆମର ପୂର୍ବତନ ଆଚାର୍ଯ୍ୟମାନେ ସେସବୁ ଏଇସବୁ ଆମକୁ ସାହାଯ୍ୟ କରୁଛନ୍ତି, ତମମାନଙ୍କୁ ଏଠାରେ ପଠାଉଛନ୍ତି ଆନ୍ଦୋଳନରେ ଯୋଗ ଦେବା ପାଇଁ ସେମାନେ ସବୁ ତମକୁ ପ୍ରେରଣା ଦେଇଛନ୍ତି, ଯାହାଫଳରେ କି ଆମେ ସମସ୍ତେ ମିଶି ଏଇ ଭଗବାନଙ୍କର ଯେଉଁ ଭବିଷ୍ୟତବାଣୀ ଥିଲା ଭଗବାନଙ୍କ କଥା ପ୍ରଚାର କରାଯିବ ତାହା ସମ୍ଭବ ହେଇପାରିଛି।
ସୋ ଆଜ୍ ଆଇ ଟୁକ୍ ଦ ୱାର୍ଡସ୍ ଅଫ୍ ମାଇ ଗୁରୁ ସିରିୟସ୍ଲି and sincerely try to implement it, put into practice, fulfill that desire, you should also do the same.
ତେଣୁ ପ୍ରଭୁପାଦ ମହାରାଜ କହନ୍ତି ଯେମିତି ମୁଁ ଯେମିତି ଯେଉଁଭଳି ଭାବରେ ଆମର ଗୁରୁଦେବ କଥାକୁ ଗମ୍ଭୀର ଭାବରେ ଗ୍ରହଣ କରିଥିଲି ଏବଂ ତାଙ୍କର କଥା ଚେଷ୍ଟା କଥାକୁ ମୁଁ ଚେଷ୍ଟା ବାର ବାର ଚେଷ୍ଟା କରୁଥିଲି କେମିତି ଆମେ ତାକୁ ସମ୍ଭବ କରିପାରିବା, ତେଣୁ ସେଇଭଳି ଭାବରେ ତମେମାନେ ମଧ୍ୟ ଏଇ ତମର ଗୁରୁଙ୍କ କଥାକୁ ଗମ୍ଭୀର ଭାବରେ ଗ୍ରହଣ କର।
The Prabhupada's disciple, many did wonderful preaching to fulfill the desire of Prabhupada.
ତେଣୁ ଆମେ ଦେଖିବା ପ୍ରଭୁପାଦ ମହାରାଜଙ୍କର ଯେଉଁ ଶିଷ୍ୟମାନେ ସେମାନେ ମଧ୍ୟ ବହୁତ ସୁନ୍ଦର ଭାବରେ ଏହି ଭଗବାନ କଥା ପ୍ରଚାର କରିପାରୁଛନ୍ତି।
And his disciple, third generation, they are also to the best of their many dream, quite good, still which is going on some parts of the world.
तेणु तांकर मध्य शिष्य मैंने जय प्रभुपाद मैंने शिष्य शिष्य मैंने मध्य से भाव गुरुदेव कथा को गंभीर भाव ग्रहण कर सारा पृथ्वी में ये भगवान कथा प्रचार करने सफल हो पार्टी
सो हियर इज अ चांस फॉर अस टुडे इन फ्रंट ऑफ भोपाल आर वी गोइंग टू टेक दिस अपॉर्चुनिटी टेक इट एज अ चैलेंज दैट वी आल्सो हियर इज अपॉर्चुनिटी वी आल्सो टेक दिस अपॉर्चुनिटी टू फुलफिल द डिजायर ऑफ प्रिवियर आचार्य भोपाल Follow his footprints and his disciples. Like Sultana Maharashtra.
तेरो वर्तमान ये वटे हम सुजो प्रदान कर जाए ची। तेरो प्रभुपाद महाराज जो पकड़े, हमें प्रभुपाद महाराज हमको सही सुजो दोषन दी। जब हमें मध्यम चाहिए ये भगवान कथा को प्रचार करें भाई सारा पृथ्वी रे, हमें गुरुदेव बारा, हमारा कथा को जो दी गंभीर भाव ग्रहण करिबा, तले हमें मध्यम ये भगवान कथा सारा पृथ्वी प्रचार करते रहे।
So if in Prabhupada's presence. His Holiness Shiva Sultana Maharaj did wonderful preaching to the scientist world, to Nobel laureates and distinguished persons, Dalai Lama and many others. And you are here, we are here. You see and see this here also coming up very nice in the middle of nowhere. Here are good bulb and things are coming up nicely and it's very encouraging.
तेणु प्रभुपाद महाराज बर्तमान आम देखिए प्रभुपाद महाराज कृपारु शिष्य शिष्यमत भक्ति स्वरूप दामोदर स्वामी महाराज से मध्य ये भगवान कथा विशेष भाव वैज्ञानिक मध्य नोबेल लॉरेट मान मध्य विशेष धर्मनैतिक नेता मैंने जमी दलाई लामा इत्यादि से पाखे ये भगवान कथा को प्रचार कर पार्टी तेणु एठार भक्ति शिष्यमत भक्ति स्वरूप दामोदर स्वामी महाराज कृपारु एठारे आम जो स्थान देखुचे ये स्थान प्रकृत किसी नाला केवल हीराकूद बंद थिला ना किछ न थिला किंतु वर्तमान हम देखु छे अनेक किछ एठार परिवर्तन हे एस्पेक्ट छे
हरि
बोल आई एम श्योर महाराज फ्रॉम द स्पिरिचुअल वर्ल्ड हमार स्टेट ही इज वाचिंग हाउ हिज फॉलोअर्स आर ट्राइंग टू फुलफिल हिज डिजायर
तेणु महाराज कहते जे से निश्चिंत भाव एटा अनुभव कर पार्टी जे आज मध्य श्रीमद भक्ति स्वरूप दामोदर स्वामी महाराज तर गोल वृंदावन रहीकि देखुं कि भाव में शिष्य मैंने कथा को गुरुत्व सहित ग्रहण कर
And maybe 6-7 thousand people here now.
Yes.
I hope more than 500. It's a very good gathering. And bhakti means all Vaishnav get together to glorify previous Acharya along with Krishna. Mm-hmm.
तेणु एठार मध्य आज बहुत सुंदर भाव में सब आयोजन कर सुंदर पंडाल कर सुंदर फूल सजा जा विशेष भाव में बहुत सुंदर सुंदर पिला माने सब अच्छा से सब हस हस भाव में खेलाखेली कर बहुत भक्त मानी माताजी मैंने सब आणु ये वैष्णव जो आम कृष्ण चेतना आंदोलन हूँ कथा हूँ कौन बा भक्ति हूँ कौन ना भक्त मान बड़े यही भगवान कथा प्रचार करवा श्रवण करवा कीर्तन करवा
This is the perfection of life.
तो यह होची आमर मानव जीवन का सफलता।
Prabhupada said, here you are doing rehearsal, that means there may be some mistake. And you go back to the spiritual world, they will do the same thing again, get together. All the Vaishnavas get together and glorify Krishna. And previous acharya, that is the perfection.
तो यह होची आमर ट्रेनिंग बा आमे एठारे आमे शिक्षा ग्रहण करचे एते किछ भूल थाई पारे किंतु आमे जतेबेले अंतिम रे जतेबेले भगवान को जीवा सेठारे भक्ति कहले एई वैष्णव मान मळरे भगवान कर एवं पूर्वतन आचार्य मान कर ग्लोरिफिकेशन करिवा बा तांकर गुणगान करिवा
सो आई विल से दिस हियर इज अपॉर्चुनिटी सो मच अपॉर्चुनिटीज देयर दैट डिजायर्स आर देयर वी हैव टू फुलफिल बट इफ यू नॉट टू फुलफिल वी हैव टू गेट टुगेदर cooperate and work together, forgetting our other ambition, giving more importance to their desire, to fulfill their desire.
तो एठारे मध्य आम गोटे सुजोग मिलची जे आमे एठी समते आमे गत ତାଙ୍କର ଯୋଉ ଆମ୍ବିସନ ରହିଛି ବା ତାଙ୍କର ଯୋଉ ଲକ୍ଷ୍ୟ ଅଛି ଆମେ ସେ ଲକ୍ଷ୍ୟ ପୂରଣରେ ହୁଏତ ସଫଳ ନ ହେଇପାରୁ, କିନ୍ତୁ ଅନ୍ତତଃ ପକ୍ଷେ ଆମେ ସମସ୍ତେ ଏକଜୁଟ ହେଇ ଏକମେଳ ହେଇ ଆମ ଭିତରେ ଯୋଉ ଡିଫରେନ୍ସ ଅଫ୍ ଓପିନିଅନ୍ ଅଛି ବା ଆମ ଭିତରେ ମତାନ୍ତର ସବୁ ରହିଛି ତା ସତ୍ତ୍ୱେ ମଧ୍ୟ ଆମେ ଏକାଠି ହେଇ ଆମେ ଗୁରୁଦେବଙ୍କର ଶରଣରେ ଯଦି ଆସିବା, ତାଙ୍କର ଶରଣରେ ରହି ଭଗବାନ କଥା ପ୍ରଚାର କରିବା, ତାହେଲେ ଆମେ ଅଗ୍ରଗତି କରିପାରିବା।
We enrich our devotion by association in devotee, by hearing all these things. I ask him, tell me how long I speak, he said, I don't know how to last. No, I think they are very nice devotees, they put their heart. I'm just like a puppet, a poor but parrot, just repeat what they have told me and try to practice.
But ଯଦିଓ ବହୁତ କିଛି କଥା ରହିଛି, କିନ୍ତୁ ସମୟର ସ୍ୱଳ୍ପତା ଦୃଷ୍ଟିରୁ ମହାରାଜ ଏତିକି କହିଲେ ଏବଂ ଅନ୍ୟାନ୍ୟ ଭକ୍ତମାନେ ଅଛନ୍ତି, ମହାରାଜ ମାନେ ଅଛନ୍ତି, ଅନ୍ୟାନ୍ୟ ବିଦେଶ ମଧ୍ୟ ଭକ୍ତମାନେ ସବୁ ଆସିଛନ୍ତି, ସେମାନେ ମଧ୍ୟ କିଛି ଗୁଣଗାନ କରିବେ। ତେଣୁ ଭକ୍ତି ହେଉଛି ଏଇ ଭଗବାନ ଏବଂ ପୂର୍ବତନ ଆଚାର୍ଯ୍ୟମାନଙ୍କର ଗୁଣଗାନ କରିବା, ତେଣୁ ସେମାନେ ମଧ୍ୟ ଏଇଠାରେ ସେଇ ତାଙ୍କର ଗୁଣଗାନ କରିବେ। ସେମାନଙ୍କୁ ଅନୁରୋଧ କରୁଛନ୍ତି ଯେ ସେମାନେ ମଧ୍ୟ ଏଇ ଭଗବାନଙ୍କର ଏବଂ ପୂର୍ବତନ ଆଚାର୍ଯ୍ୟ ମାନଙ୍କର କିଛି ଗୁଣଗାନ କରନ୍ତୁ।
So, I would like to...